ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते
वासुदेवाय श्रीमद्भगवद्गीता द्वितीय अध्याय श्लोक 5
गुरुर्नोत्वाहि महानुभावान्
श्रेयो भक्तुं भक्त्यमपीह लोके ಅಂದ್ರೆ ಭಗಾಟ್ರೇಟೆ ಸ್ಪಷ್ಟವಾಗಿ ನಾವು ಇದು ಮುಸಿದ ಸಂದರ್ಭ ಭಗಾಟ್ರೇಟಿ ಅಂದ್ರೆ ಏ ಇದು ವರ್ತಮಾನ ಭಗವಾನ್ ಕೋಸಂತಿ ಅರ್ಜುನ ಯುದ್ಧ କରିବା ପାଇଁ ଅର୍ଜୁନ ପୁଣି ତଥାପି ଯୁକ୍ତି ବାଢ଼ୁଛନ୍ତି ପ୍ରଥମ ଅଧ୍ୟାୟ ସାରା ଅର୍ଜୁନ ବହୁତ ପ୍ରକାର ଯୁକ୍ତି ବାଢ଼ିଲେ ତଥାପି ଯେତେବେଳେ କଥା କହିବା ପାଇଁ ଅସମର୍ଥ ହୋଇଗଲେ ଖିଆବା ପାଇଁ ମଧ୍ୟ ତାଙ୍କ ଶକ୍ତି ରହିଲେ ନାହିଁ ତେଣୁ ସେ ରଥ ଉପରେ ବସି ପଡ଼ିଲେ ତାଙ୍କ ହାତରୁ ଗାନ୍ଧୀବନ୍ଧନ ବସି ପଡ଼ିଲା ତେଣୁ ଉଚ୍ଚ ଅଧ୍ୟାୟ ସାଂସଦ ବସିଠୁ ଆରମ୍ଭ ହୋଇଛି ତେଣୁ ଭଗବାନ ଏଭଳି ଅବସ୍ଥା ଦେଖି ଅର୍ଜୁନଙ୍କର ତାଙ୍କ ପ୍ରତି କୃପା କରି ଭଗବାନ କହୁଛନ୍ତି ଯେ ଏସବୁ ତୁମେ ଯେଉଁ କଥା କହିଲ ପ୍ରଥମ ଅଧ୍ୟାୟରେ ଯେଉଁ କଥା କହିଲ ଏସବୁ ଅନାଥ ଦୁଷ୍ଟ କଥା ଏ ଆର୍ଯ୍ୟବୃତ୍ତିମାନଙ୍କୁ ତଥା ଶୋଭା ପାଏ ନାହିଁ ତୁମ ହେଉଛି କ୍ଷତ୍ରିୟ କ୍ଷତ୍ରିୟ ଧର୍ମ ହେଉଛି ଯୁଦ୍ଧ କରିବା କ୍ଷତ୍ରିୟର ଗୋଟେ ଦୁଷ୍ଟ ଲାଗିବ ଧର୍ମଟା ଯୁଦ୍ଧ କରିବେ ଦରକାର ପଡ଼ିଲେ ନିଜ ପିତାଙ୍କ ପ୍ରତି ମଧ୍ୟ ଯୁଦ୍ଧ କରିବେ ଭୀଷ୍ମରେ ଯୁଦ୍ଧ କଲେ ବୁଦ୍ଧ ଯୁଦ୍ଧ କଲେ କାହିଁକି ନା ଭୀଷ୍ମଦେବ ପ୍ରତିଜ୍ଞା କରିଥିଲେ ସେ କ'ଣ ବିବାହ କରିବେ ନାହିଁ ତେଣୁ ତାଙ୍କ ନାମ ଭୀଷ୍ମ ପଡ଼ିଲା ଭୀଷ୍ମ ପ୍ରତିଜ୍ଞା କ'ଣ ବହୁତ ଦୃଢ଼ ପ୍ରତିଜ୍ଞା ଅଟଳ ପ୍ରତିଜ୍ଞା ଯଦିଓ ତାଙ୍କ ଗୁରୁଦେବ କିଏ ପରଶୁରାମ କହିଲେ ନାଇଁ ତୁମେ ବିବାହ କର ଯେଉଁ ଆଣିଥିଲେ ଅମ୍ବା ଅମ୍ବିକା ଅମ୍ବାଳିକା ସେ ଯେଉଁ ଅମ୍ବାଳିକା ଇଏ ଚାହୁଁଥିଲେ କାଶୀରାଜ ବିବାହ କରିବା ପାଇଁ କିନ୍ତୁ ଯେହେତୁ ଭୀଷ୍ମଦେବ ତାଙ୍କ ହାତ ଧରିକି ନେଇ ଆସିଲେ ତେଣୁ ଆଉ ସେ କାଶୀରାଜ ତାଙ୍କୁ ବିବାହ କରିବେ ନାହିଁ ତେଣୁ ଇଏ ଭୀଷ୍ମଦେବ ବିବାହ କରିବା ପାଇଁ ଚାହିଁଲେ ଭୀଷ୍ମଦେବଙ୍କର ନାଁ ମୁଁ ପ୍ରତିଜ୍ଞା କରିଛି ତେଣୁ ଅମ୍ବାଳିକା ଯାଇ ତାଙ୍କ ଗୁରୁଦେବଙ୍କୁ କହିଲେ ପରଶୁରାମ କହିଲେ ପରଶୁରାମ ବାଧ୍ୟ କଲେ ଭୀଷ୍ମଙ୍କୁ କିନ୍ତୁ ଭୀଷ୍ମ ମନା କରିଦେଲେ ନା ମୁଁ ପ୍ରତିଜ୍ଞା କରିଛି ତାପରେ ତାଙ୍କ ଭିତରେ ପୁଣି ଯୁଦ୍ଧ ହେଲା ଗୁରୁ ଶିଷ୍ୟ ଭିତରେ ଯୁଦ୍ଧ ହେଉଛି ତେଣୁ କ୍ଷତ୍ରିୟର ଆମେ କହିବା କଥା ଏ କ୍ଷତ୍ରିୟର ଯେଉଁ କେତେଟି ଧର୍ମ ରହିଛି ଏଇଟା ଏଇଭଳି ଭାବରେ ନିଶ୍ଚୟ ଭଳି ଧର୍ମ ଲାଗିବ ଯୁଦ୍ଧ କରିବାକୁ ପଡ଼ିବ ଯୁଦ୍ଧର କର୍ତ୍ତବ୍ୟ ଗୁରୁଙ୍କ ସହିତ ମଧ୍ୟ ଯୁଦ୍ଧ କରିବାକୁ ପଡ଼ିବ ତେଣୁ ଏଠି ତଥାପି ଅର୍ଜୁନ ଯେହେତୁ ସେ ସେବା ସେବାକୁଳ ହୋଇଛନ୍ତି ତେଣୁ ସେ କହୁଛନ୍ତି ପ୍ରଭୁ ଗୁରୁ ନହତ୍ଵା ହିଁ ମହାନ ଭାବା ଶ୍ରେୟ ଭକ୍ତ ବାକ୍ୟ ଅପିୟ ଲୋକେ ଗୁରୁଙ୍କୁ ହତ୍ୟା ନ କରି ଶ୍ରେଷ୍ଠ ହେଉଛି ଶ୍ରେୟ ହେଉଛି କ'ଣ ନା ଦରକାର ପଡ଼ିଲେ ଆମେ ଭିକ୍ଷା କରିବା ଭିକ୍ଷା କରି ବଞ୍ଚିବା ଆମେ ଯଦି କ'ଣ ରାଜ୍ୟ ଶାସନ ନ କରିପାରିବା ତାହେଲେ ଆମେ ଭିକ୍ଷା କରି ପାରିବା କ୍ଷତ୍ରିୟ ଧର୍ମ ହେଉଛି ସେ ଶାସନ କରିବେ କିନ୍ତୁ ଯଦି ଶାସନ କରିବାର କିଛି ନାହିଁ ତାପରେ ଅନ୍ୟ ଉପାୟ ହେଉଛି ଭିକ୍ଷା କରିବେ କ୍ଷତ୍ରିୟ ଧର୍ମ ତେଣୁ ସେ କହୁଛନ୍ତି ବରଂ ଏଇ ଭିକ୍ଷା କରିବା ଭଲ କିନ୍ତୁ ଗୁରୁଙ୍କୁ ହତ୍ୟା କରିବାଟା ଠିକ୍ ହେବ ନାହିଁ ଯଦି ଗୁରୁଙ୍କୁ ହତ୍ୟା କରିବା ତାହେଲେ ଆମେ ଯେଉଁ ଉପଭୋଗ କରିବା ରାଜ୍ୟ ଉପଭୋଗ କରିବା ସେ ରାଜ୍ୟଟା କିଭଳି ଉପଭୋଗ ହେବ ନା ରୁଧିର ପ୍ରତିଜ୍ଞା ତାଙ୍କ ରକ୍ତରେ ରଞ୍ଜିତ ଥିବା ରାଜ୍ୟକୁ ଆମେ ଉପଭୋଗ କରିବା ଏହିଭଳି ଭାବରେ ଅର୍ଜୁନ ଯୁକ୍ତି ପୁଣି ବାଢ଼ୁଛନ୍ତି ବିଭିନ୍ନ ପ୍ରକାର ଯୁକ୍ତି କରିବେ ତାପରେ ସେ ଭଗବାନଙ୍କ ଶରଣରେ ଯିବେ ଏବଂ ଭଗବାନଙ୍କ ଶରଣରେ ଗଲେ ଭଗବାନଙ୍କୁ ସେ ଜ୍ଞାନ ପ୍ରଦାନ କରିବେ ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ଜଣଙ୍କର ମୋହ ଦୂର ହେବ ତେଣୁ ଏହିଭଳି ଭାବରେ ଅନେକ କଥା ରହିଛି ଗୀତାରେ ତେବେ ଆମେ ଯେହେତୁ ଆଜି ଚାଲିଯାଉଛେ ତେଣୁ ଆମେ ଏ କଥାକୁ ବହୁତ କହିଲେନି ଯେ ଯାହା ସବୁ ପ୍ରଥମ ଅଧ୍ୟାୟରେ ଅର୍ଜୁନ କହିଥିଲେ ଯୁକ୍ତି କରିଥିଲେ ତାକୁ ସବୁ ଭଗବାନ ଖଣ୍ଡନ କରିଛନ୍ତି କିଭଳି ଖଣ୍ଡନ କରିଛନ୍ତି ତାହା ସବୁ ବର୍ଣ୍ଣନା କରିଛନ୍ତି ଦ୍ୱିତୀୟ ଅଧ୍ୟାୟରେ ବିଶେଷ ଭାବରେ ଆମେ ଯଦି ସୁଦର୍ଶନଙ୍କର ଭାଷାକୁ ପଢ଼ିବା ସେଇଟାକୁ ପରିଷ୍କାର ଭାବରେ ସେଇଟା ବର୍ଣ୍ଣନା କରାଯାଇଛି ଯେମିତି ସବୁ ସବୁ ଖଣ୍ଡନ କରିଛନ୍ତି ଭଗବାନ ଅର୍ଜୁନ ଯେଉଁ ସବୁ ଯୁକ୍ତି ବାଣିଛନ୍ତି ଭଗବାନ ସବୁ ଖଣ୍ଡନ କରିଛନ୍ତି ପ୍ରଥମ ଅଧ୍ୟାୟ 1929 ଶ୍ଳୋକରେ ଯେଉଁ କୁହାଗଲା ଅର୍ଜୁନ କହିଲେ ସିଦନ୍ତି ମାମ ଗାତ୍ରାଣି ମୁଖଂଚ ଅରିଶୁଷ୍ୟତି କଥା କହିଲେ ନା ପ୍ରଥମ ଅଧ୍ୟାୟ 1929 ଶ୍ଳୋକରେ 1929
ସେ କହିଲେ ଯେ ସିଦ୍ଧନ୍ତି ମୋ ଗାତ୍ରାଣୀ ମୁଖଙ୍କେ ପରିଶିଷ୍ୟନ୍ତି ବିପଦୁଷ୍ଟ ସର୍ବମେ ରୋମ ଅଶୋଚ ଜାୟତେ। ଏସବୁ କହିଲେ ତାଙ୍କର ଅର୍ଜୁନ କହୁଛନ୍ତି ତାଙ୍କର ଶରୀର କ'ଣ ଶରୀର କ'ଣ କମ୍ପନ ହେଉଛି, ସିଦ୍ଧନ୍ତି କମ୍ପନ ହେଉଛି, କମ୍ପିତ ହେଉଛି, ମୁଖ ଶୋଷି ଶୋଷି ଯାଉ ଶୋଷ ମାନେ କ'ଣ ଶୁଖିଯାଉଛି, ମୁଖଙ୍କେ ପରିଶିଷ୍ୟନ୍ତି ଏବଂ ଗାଣ୍ଡିବ ସଂସ୍କୃତି ହର୍ତ୍ତା ଏମିତି ଶକ୍ତିହୀନ ସେ ହେଇଯାଇଛନ୍ତି ଗାଣ୍ଡିବ ଜଣଙ୍କୁ ବି ଧରିପାରୁନାହାନ୍ତି, ଗାଣ୍ଡିବ ମଧ୍ୟ ଦଳେ ଖସି ଯାଉଛି। ତେଣୁ ଭଗବାନ ଦ୍ୱିତୀୟ ଅଧ୍ୟାୟ 31 ଶ୍ଳୋକରେ ଭଗବାନଙ୍କର ଖଣ୍ଡନ କରିବେ, କହିବେ ଦେଖ ଶୋଧନ ଆପେକ୍ଷ ନିକ ଧର୍ମା ଯୁଦ୍ଧା ସେ ଅନ୍ୟ କ୍ଷେତ୍ର ସେମାନେ ଦେବେ, ଇଏ ହେଉଛି କ୍ଷେତ୍ରର ଧର୍ମ। ଶୋଧନ ଆପେକ୍ଷ ଆମର ଧର୍ମ ହେଉଛି କ୍ଷେତ୍ରର ଧର୍ମ, ଭଗବତରେ ଭଗବାନ କହିବେ ଅଷ୍ଟାଦଶ ଅଧ୍ୟାୟରେ କ୍ଷେତ୍ର ଧର୍ମ ହେଉଛି ସେ ଯୁଦ୍ଧ କରିବେ, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପି ଅପରାୟଣ ଯୁଦ୍ଧ କରିବେ, ଇଏ ହେଉଛି କ୍ଷେତ୍ରର ଧର୍ମ। କ୍ଷେତ୍ରର କର୍ତ୍ତ ଶୋଧନ ତାଙ୍କ ସ୍ୱଭାବ ସେହିଭଳି ଭାବେ ସେ ଯୁଦ୍ଧ କରିବେ, ଯୁଦ୍ଧ ପଳାୟନ କରିବେ ନାହିଁ। ତେଣୁ ଶୋଧନ ଅପେକ୍ଷା ନ କେମିତି କାହିଁ ଆମର ଏଇଟା ଧର୍ମ ଆଉ ସେଥିରେ ଧର୍ମ ଆଚରଣ କରି ସେ ବିକଳିତ ହେବ ନାହିଁ, ସେ କ'ଣ ସେ ଯେଉଁ କ'ଣ ତାଙ୍କର ଶରୀର କମ୍ପନ ହେଉଛି ଏସବୁ ହେବା କଥା ନୁହଁ। ଯଦି ଆମେ ନିଜ ଧର୍ମ ସେ ଆଲୋଚନା କରିବା ତାହେଲେ ସେଇଟା ହେବ ନାହିଁ, ନ କେମିତି ମର ଅଛି ଧର୍ମ୍ୟା ଯୁଦ୍ଧା ଶ୍ରେୟ ଅନ୍ୟ କ୍ଷେତ୍ର ସେ ନ ମିଳେ। ଇଏ ତାପରେ ସେପଟି ସେ କହିଲେ, ତାପରେ କିଏ ଅର୍ଜୁନ କହିଲେ ନ ତ ଶ୍ରେୟ ଅନୁପସ୍ୟାମି, ନ ତ ଶ୍ରେୟ ଅନୁପସ୍ୟାମି ଅଥବା ସୁଧନ ମହାବେ। ତେଣୁ ସେ ଯେଉଁ କଥା କହିଲେ ନ ତ ଶ୍ରେୟ ଅନୁପସ୍ୟାମି, ସେଇଠି ସେ ଚିନ୍ତା କଲେ ଅର୍ଜୁନ ଚିନ୍ତା କରୁଛନ୍ତି ଇଏ ଯେଉଁ ଏମାନଙ୍କୁ ମୁଁ ଯୁଦ୍ଧରେ ହତ୍ୟା କରିବି ଏଇଟା ଆମର ଶ୍ରେୟ ହେବ ନାହିଁ, ଏଇଟା ଆମ ପାଇଁ ଉଚିତ ହେବ ନାହିଁ, ଶ୍ରେୟ ହେବ ନାହିଁ। ତେଣୁ ଭଗବାନ କହିଲେ ସେ କଥା କ'ଣ ଦ୍ୱିତୀୟ ଅଧ୍ୟାୟ 31 ଶ୍ଳୋକରେ ଭଗବାନ କହିଲେ ସ୍ୱଧନ ଚାରକ୍ଷ ନ ହେଉଛନ୍ତି ଧର୍ମା ଯୁଦ୍ଧା ଶ୍ରେୟ ଅନ୍ୟ କ୍ଷେତ୍ର ସେ ନ ହେଉଛନ୍ତି, କ୍ଷେତ୍ରୀୟର ଏଇ ଯେଉଁ ଯୁଦ୍ଧରୁ ଅନ୍ୟ କିଛି ଶ୍ରେୟ ନାହିଁ ତାଙ୍କ ପାଇଁ। ମହାଭାରତ ବର୍ଣ୍ଣନା କରାଯାଇଛି ଥରେ ଅଷ୍ଟାଦଶ ଅଧ୍ୟାୟ ମଧ୍ୟ ଭଗବାନ ସହିତ ପୁଣି କହିବେ ସ୍ୱଧନ ବିଷୟରେ। ତେଣୁ ଅଷ୍ଟାଦଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଥରେ ମହାଭାରତ ଯୁଦ୍ଧ ଚାଲିଥିଲା ବେଳେ ମହାଭାରତ ବର୍ଣ୍ଣନା କରାଯାଇଛି ଥରେ ଯୁଧିଷ୍ଠିର ଆହତ ହୋଇକରି ତାଙ୍କ ଶିବିରକୁ ଫେରିଯାଇଛି। ତେଣୁ ଏ କଥା ଯେତେବେଳେ ଅର୍ଜୁନ ଖବର ପାଇ ଭଗବାନ ତ ସବୁ ଜାଣନ୍ତି, ଭଗବାନ କହିଲେ ଅର୍ଜୁନ ଦେଖ ଭାଇ ଆହତ ହୋଇକି ଅଛନ୍ତି ଯୁଦ୍ଧ କରିବା ନା ତାଙ୍କ ଯିବ ନା ନାହିଁ ଯିବା ତାଙ୍କୁ ଦେଖା କରିବା ତାର ଯୁଦ୍ଧ କରିବା। ତାଙ୍କ ଭିତରେ ଗଲେ ଯୁଧିଷ୍ଠିର ପାଖକୁ ଗଲେ ଭାଇଙ୍କ ପାଖକୁ ଯୁଧିଷ୍ଠିର ମହାରାଜ ପଚାରିଲେ ତୁମ କର୍ଣ୍ଣକୁ ହତ୍ୟା କର, କର୍ଣ୍ଣକୁ ହତ୍ୟା କର ନା ନା କର୍ଣ୍ଣ ହତ୍ୟା କର ନା ଧିକ ତୁମ ଗାଡ଼ି ଧିକାର ଦେଲେ କହିଦେଲେ ଅର୍ଜୁନ କରି ଏ ଗୋଟେ ପ୍ରତିଜ୍ଞା ଯିଏ ମୋ ଗାଡ଼ି ପୁରସ୍କାର କରିବେ ମୋତେ ହତ୍ୟା କରିବି। ତେଣୁ ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍ତର କଲେ ଭାଇ ହତ୍ୟା କ୍ଷେତ୍ର ଧର୍ମ କହୁଥିଲେ ଯୁଦ୍ଧ କରିବେନି କିନ୍ତୁ ଭାଇ ହତ୍ୟା କରିବେ ପଛରେ ପଶ୍ଚାତ ହେଲାଣି କି କ୍ଷେତ୍ର ଧର୍ମ କ୍ଷେତ୍ର ଧର୍ମ ସେ ନକଲେ ମଧ୍ୟ ଅଟୋମେଟିକାଲି ସେ ଧର୍ମ ତାଙ୍କର ଆଚରଣ କରିବେ, ବର୍ତ୍ତମାନ ଯୁଦ୍ଧରୁ ଦୂରେଇ ଗଲେ ମଧ୍ୟ ତାଙ୍କର ସ୍ୱଭାବ ରହିଛି ସେଟା ଯୁଦ୍ଧ କରିବେ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହେଇକି ହତ୍ୟା କରିବା ପାଇଁ। ତେଣୁ ଭଗବାନ କହିଲେ ଯୁଦ୍ଧ ବର୍ତ୍ତମାନ କାହାକୁ ହତ୍ୟା କରି ଖଡ଼ଗ ଉତ୍ତରଣ କରୁଛ ଭାଇକୁ ହତ୍ୟା କରି କାହିଁକି ନା ମୋର ଗାଣ୍ଡିବନ୍ଧୁ ସେ ନିନ୍ଦା କରେ ମୁଁ ପ୍ରତିଜ୍ଞା କରିଛି ଯିଏ ଗାଣ୍ଡିବନ୍ଧୁକୁ ନିନ୍ଦା କରେ ମୁଁ ତାକୁ ହତ୍ୟା କରିବି ନା ଠିକ୍ ଅଛି ମାନେ ହତ୍ୟା କରିବେ ଯେ ଆଉ ଗୋଟେ ପ୍ରକାର ମୋତେ ହତ୍ୟା ଅଛି ନା କ'ଣ ନା ଯେଉଁମାନେ ଗୁରୁଜନ ଅଛନ୍ତି ତାଙ୍କୁ ଯଦି ନିନ୍ଦା କରାଯିବ ତାହେଲେ ସେଇଟା ତାଙ୍କୁ ହତ୍ୟା କରିବା। ତେଣୁ ଅର୍ଜୁନ ଯୁଧିଷ୍ଠିର ମହାରାଜଙ୍କୁ ନିନ୍ଦା କରିବା ଆରମ୍ଭ କରିବେ, ବିଭିନ୍ନ ପ୍ରକାର ନିନ୍ଦା କରିବା ଯେମିତି ଭାବରେ ଯୁଧିଷ୍ଠିର ମହାରାଜର କୌଣସି ନିନ୍ଦା ନିନ୍ଦନୀୟ କାର୍ଯ୍ୟ ନାହିଁ, ଯୁଧିଷ୍ଠିର ମହାରାଜଙ୍କର ହେଉଛନ୍ତି ଧର୍ମରାଜ ସତ୍ୟ ସତ୍ୟ କହିବେ ମାନେ ମିଥ୍ୟା କହିବେନି ଅସତ୍ୟ କହିବେ ନାହିଁ, ତାଙ୍କର କ'ଣ ନିନ୍ଦା ଆସିବ କିନ୍ତୁ ତଥାପି ସେ ନିନ୍ଦା କଲେ ଯୁଆଡ଼ି ନା ସେ ଗୋଟେ ଯୁଆଡ଼ି ଯୁଆ କଲେ ନିଜ ସ୍ତ୍ରୀକୁ ମଧ୍ୟ ଦେଇଦେବେ ବୋଧେ ଗାଲି ଲଗେଇଦେଲେ ଯୁଆ କଲେ ଏଇଭଳି ଭାବରେ କ'ଣ କ'ଣ ସବୁ ନିନ୍ଦା କରିଥିଲେ ଜାଣିଛି
ସେ ଯୁଆଡ଼େ ବି କହିବି ନାହିଁ। ତେଣୁ ଏଇଭଳି ଭାବରେ ହେଟା କଲା ପରେ ତାପରେ ପୁଣି ଅର୍ଜୁନ ଖଡ଼ଗ ଉତ୍ତୋଳନ କଲେ। ଭଗବାନ କହିଲେ ମୁଁ ନେଇ ଖଡ଼ଗ ଉତ୍ତୋଳନ କଲେ କାହାକୁ ଅର୍ଜନ କରିବ ନା, ମୁଁ ନିଜେ ଦିଦି ଆତ୍ମହତ୍ୟା କରିବି ନା କାହିଁକି ନା ମୁଁ ମୋର ଭାଇକୁ ନିନ୍ଦା କରିବି। ଠିକ ଅଛି, ଆଉ ଗୋଟେ ଉପାୟ ମଧ୍ୟ ତୁମେ ନିଜକୁ ହତ୍ୟା କରିପାରିବ ନା କ'ଣ ନା ନିଜର ପ୍ରଶଂସା କରିବ। ନିଜର ଯଦି ପ୍ରଶଂସା କରିବ ତାହେଲେ ସେଇଟା ମଧ୍ୟ ମୃତ୍ୟୁ ତୁଲ୍ୟ। ତେଣୁ ଅର୍ଜୁନ ନିଜର ପ୍ରଶଂସା ଆରମ୍ଭ କଲେ। ଅର୍ଜୁନ ପାଖରେ ବହୁତ ଗୁଣ ଅଛି, ତାଙ୍କ ପ୍ରଶଂସା କରିବାରେ କିଛି ଅସୁବିଧା ନାହିଁ। ବହୁତ ପ୍ରକାର ଜିନିଷ ଭାବରେ ଯେଉଁ ଦ୍ରୌପଦୀକୁ ଯେଉଁ ରହିଥିଲା ଆମ ରହିଥିଲା ଯେଉଁ ଜଳରେ ଦେଖିକିରି ସେ କ୍ଷୀର ମାରିବେ, ସେ ମାଛ ଯେଉଁ ରହିଛି ତା'ର ବିଧ କରିବେ, ଆଖିକୁ ବିଧ କରିବେ, ଏସବୁ ଜିନିଷ ସବୁ ରହିଛି। ହେଇପାରିବାର ନଥିଲେ କର୍ଣ୍ଣ ବର୍ଷ ଆସିଥିଲେ, ଆସିଲା ବେଳେ ସେତେବେଳେ ସେ ତାଙ୍କୁ ମନା କରିବା ପାଇଁ ସେ ହେଉଛନ୍ତି କ୍ଷତ୍ରିୟ ନୁହନ୍ତି, ବିବାହ ପାଇଁ ତାଙ୍କ ପିଲାକୁ ଦିଆଗଲା। କିନ୍ତୁ ଅର୍ଜୁନ ହିଁ ଏକମାତ୍ର ସେଇ ସେଇ ପଣକୁ ଜିତିପାରିଲେ। ତେଣୁ ଇଏ ଅର୍ଜୁନ ଅର୍ଜୁନଙ୍କର ବହୁତ ଗୁଣ ରହିଛି, ଏତେ ଗୁଣ ପ୍ରଶ୍ନ କରିବାକୁ ସେ ହେବ ନାହିଁ, ଭଗବାନଙ୍କ ଭକ୍ତ ସିଏ। ତେଣୁ ଅର୍ଜୁନ ଏଇ ବିବାହ ନିଜ ପ୍ରଶଂସା କଲା ପରେ ତାପରେ ସେମାନେ ଫେରିବେ। ତେଣୁ ଇଏ ହେଉଛି କ୍ଷତ୍ରିୟ ଧର୍ମ, ଯୁଦ୍ଧ କରିବେ। ତେଣୁ ଏଇଟା କହୁଛନ୍ତି ଭଗବାନ କହିଲେ ଦ୍ୱିତୀୟ ଅଧ୍ୟାୟରେ କେଉଁ ଶ୍ଳୋକରେ ଦ୍ୱିତୀୟ ଏକତିରିଶ ଶ୍ଳୋକରେ ସେଇଟା ଖଣ୍ଡନ କରିଛନ୍ତି। ଯଦି ତୁମେ ସ୍ୱଧର୍ମ ଚିନ୍ତା କରିବ ତାହେଲେ ତୁମର ବିକମ୍ପିତା ଆଉ ତୁମର ଯଦି ଶରୀର କମ୍ପନ ହେବ ନାହିଁ। ସ୍ୱଧର୍ମ ଚାଲକ୍ଷ ନ ବିକମ୍ପିତ ନରାଶି ଧର୍ମ୍ୟା ଯୁଦ୍ଧା ଶ୍ରେୟ ଅନ୍ୟ କ୍ଷତ୍ରିୟ ସେ ନ ବୁଝନ୍ତି। କ୍ଷତ୍ରିୟ ପାଇଁ ଯଦି ଗୋଟେ ଧର୍ମ ଯୁଦ୍ଧ ଆସିଗଲା ତାଠାରୁ ଆଉ ବଡ଼ି ଶ୍ରେୟ ଜିନିଷ କିଛି ନାହିଁ। କ୍ଷତ୍ରିୟ ପାଇଁ ଏଇଟା ବହୁତ ଆନନ୍ଦର କଥା, ସେମାନେ ବହୁତ ଆନନ୍ଦିତ ହେବେ। ଯୁଦ୍ଧ କରିବା ପାଇଁ ଆମେ ସାଧାରଣତଃ ଯୁଦ୍ଧ କରିବାକୁ ପଡ଼ିଲେ ଆମେ ଚିନ୍ତା କରୁଛୁ ଭୟ ଲାଗୁଛି, ଯୁଦ୍ଧ କରିବେ ମୃତ୍ୟୁବରଣ କରିବାକୁ ପଡ଼ିବ, ଏସବୁ ଆମର ଭୟ ଆସୁଛି। କିନ୍ତୁ ଯେଉଁମାନେ କ୍ଷତ୍ରିୟ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ତାଙ୍କର ବି ଭୟ ଆସୁନି, ସେ ଆନନ୍ଦିତ ହେବେ। କାହିଁକି ନା ଯୁଦ୍ଧକୁ ଗଲେ ସେମାନେ ଜିତିବେ ନହେଲେ ହାରିବେ ବା ମୃତ୍ୟୁବରଣ କରିବେ। ତେଣୁ ଭଗବାନ କହିଲେ ଯେଉଁ କ୍ଷତ୍ରିୟମାନଙ୍କର ଚିନ୍ତାଧାରା ଏଇଭଳି ଭାବରେ ଯେ ହତଭା ପ୍ରାଶିଷ ସ୍ୱର୍ଗମ, ଯଦି ଜଣେ ମୃତ୍ୟୁବରଣ କଲା ସେ ସ୍ୱର୍ଗକୁ ଯିବ, ଅସୁବିଧା କ'ଣ? ସ୍ୱର୍ଗରେ ବହୁତ ପ୍ରକାର ଆନନ୍ଦ ଉପଭୋଗ କରିବେ, ସେମାନେ ସବୁ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଯାହେଲେ କିଛି ଅସୁବିଧା ନାହିଁ। ବହୁଧାମକୁ ଯିବେ, ଏ ସ୍ୱର୍ଗକୁ ଯିବେ, ବହୁତ କଥା କହିନି, ସ୍ୱର୍ଗକୁ ଯିବେ ସେଠି ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ସ୍ୱର୍ଗକୁ ଯିବା ପାଇଁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି, କର୍ମଚାରୀରେ ବିଭିନ୍ନ ପ୍ରକାର ଯୋଜନା କରି ସମସ୍ତେ ସଫଳ ହୋଇପାରୁନାହାନ୍ତି। କିନ୍ତୁ ଏ ସହଜରେ ଜଣେ ଧର୍ମଯୁଦ୍ଧରେ ମୃତ୍ୟୁବରଣ କଲେ ସେମାନେ ସେଠିକି ଯିବେ। ଧର୍ମଯୁଦ୍ଧ ସେମାନେ ପ୍ରଶ୍ନ ପଚାରିଥିଲେ ଯେ ଆମର ଯେଉଁ ଧର୍ମ ହେଉଛି, ଏ ଯେଉଁ ଯୁଦ୍ଧ ହେଉଛି ଏଥିରେ କ'ଣ ତାଙ୍କ ପ୍ରତି ହେବ? ଆମର ଯେଉଁ ପାକିସ୍ତାନ ସେ ଯୁଦ୍ଧ ହେଲା, ସବୁ ସିଲନ ସିଲନ ଯୁଦ୍ଧ କରିବା ପାଇଁ ଏମାନଙ୍କର କ'ଣ ପ୍ରତି ହେବ? ସେମାନେ ସବୁ ପ୍ରାପ୍ତ ହେବେ ନାହିଁ। ତେଣୁ ଏ ପ୍ରଶ୍ନର କ'ଣ ଉତ୍ତର ହେବ? ନା, ଯଦି ଯଦି ଧର୍ମ ଅନୁସାରେ କରାଯାଉଥାଏ, ଧର୍ମ୍ୟା ଯୁଦ୍ଧା ଶ୍ରେୟ ଅନ୍ୟ ଧର୍ମ ଯଦି ହେଉଥାଏ, ମନେକର ଆମର ଆମର ଦେଶ ଉପରେ ଜଣେ ଆକ୍ରମଣ କରୁଛି,
ନା ମୁଁ ଏଇଟା ଆମ ଦେଶ କଥା ନାହିଁ, ମହାଭାରତ ଯୁଦ୍ଧରେ ଯେଉଁ ଯୁଦ୍ଧ ହେଲା, ଧର୍ମ ଅଧର୍ମ ହଉ ଯୁଦ୍ଧ, ଯେଉଁମାନେ ମୃତ୍ୟୁବରଣ କଲେ ଯେହେତୁ ଭଗବାନ ଉପସ୍ଥିତ ସମସ୍ତ ଗତି ହେଇଛନ୍ତି, ଏଇଟା ମୁଁ କହୁଛି।
ତେଣୁ ଏଇ ଯେଉଁ ପ୍ରଶ୍ନ ପଚାରିଥିଲେ ସେଟା ମୁଁ ସେଭଳି ଭାବରେ ଏଇଟା ଉତ୍ତର ହବ ଯେ ଆମର ଦେଶ ଉପରେ ଜଣେ ଆକ୍ରମଣ କରୁଛି ତାହେଲେ ସେ ଅଧର୍ମ କାର୍ଯ୍ୟ କରୁଛି, ଆମ ଦେଶ ଉପରେ କାହିଁକି ଆକ୍ରମଣ କରିବ? ଆମର ଦେଶର ସୁରକ୍ଷା କରିବାଟା ଏଇଟା ଆମର ଧର୍ମ। ତେଣୁ ସେ ସରକାରଙ୍କର ଅଧୀନରେ ଯେଉଁ ସେମାନେ କାର୍ଯ୍ୟ କରିବେ, ଯେଉଁ ମୃତ୍ୟୁବରଣ କରିବେ, ତାହେଲେ ସେମାନେ ଧର୍ମ ଯୁଦ୍ଧ ସେମାନେ ହତୁଭାବ ସ୍ୱର୍ଗ ଭଗବାନ କହିଛନ୍ତି ଏଇଟା ଏଇଟା କିଏ ଆମେ କହୁନୁ ମନ କହୁନୁ, ଏ ଧର୍ମ ଯୁଦ୍ଧ ହେଲା। କିନ୍ତୁ ଅଧର୍ମରେ ଯେଉଁମାନେ ଇଏ କରିବେ ସେମାନେ ଅଧର୍ମ ଅଧର୍ମ କହିଲେ ଆମେ ପସନ୍ଦ କରିଥାନ୍ତି। ତେଣୁ ଏ କଥା ଆପଣ କଥା କହିବ, ସେଟା ଆପଣ ଜାଣିଛନ୍ତି, ଠିକ୍ କଥା କହିଛନ୍ତି, କହିନାହିଁ। ତେଣୁ ଏଇଭଳି ଭାବରେ ଯେତେ ସବୁ ଯୁକ୍ତି ଥିଲା ଭଗବାନ ଯୁକ୍ତି ଗୋଟେ ଖଣ୍ଡନ କରିବେ। ତେଣୁ ଆଉ ଗୋଟେ ଯୁକ୍ତି କରୁଥିଲେ, ନ ଦର୍ଶୀୟ ମନୁଷ୍ୟ ଆମେ ହତ୍ୱା ସୁଧନ ମାନରେ ପ୍ରଥମତଃ ଏଇଟା କହୁଛନ୍ତି। ତ ତେଣୁ ଏଇଟା ମଧ୍ୟ ଭଗବାନ ଏଇ ଦ୍ୱିତୀୟ ଅଧ୍ୟାୟ ଏତିକି ଶ୍ଳୋକରେ ତାର ଖଣ୍ଡନ କରିଛନ୍ତି ଧର୍ମ ଯୁଦ୍ଧ ଶ୍ରେୟ ଅନ୍ୟ କ୍ଷେତ୍ର ସେ ନବିଦ୍ୟତେ କ୍ଷେତ୍ରଙ୍କ ପାଇଁ ଯେଉଁ ଧର୍ମ ଯୁଦ୍ଧ ଯେଉଁ ଆସୁଛି ମାନେ ଯାତ୍ରା ଆସୁଛି ମାନେ ସେ ଭାବୁଛନ୍ତି ଏଇଟା ହେଉଛି ସବୁ ଶ୍ରେୟ ସେ ବସ୍ତୁ ତାଠାରୁ ଅନ୍ୟ ଶ୍ରେୟ ଜିନିଷ ଆମ ପାଇଁ ନାହିଁ ତେଣୁ ଏଇଭଳି ଭାବରେ ସେ ତାକୁ ଖଣ୍ଡନ କଲେ ସେଇଭଳି ଭାବରେ ପ୍ରଥମ ଅଧ୍ୟାୟ ଚଉତିରିଶ ଶ୍ଲୋକରେ ଅର୍ଜୁନ କହିଲେ ଗୋଟିଏ ଶ୍ଳୋକ କହିଛନ୍ତି ଯୁକ୍ତି କରିଛନ୍ତି ଯେ ଏଟା ନ ମୁଁ ମିଛାମି ହତ୍ୟା ସୁଧ ମହାବେ ଏବଂ ମୁଁ ହତ୍ୟା କରିବା ପାଇଁ ଯାଉନାହିଁ ଏଟା ନ ମୁଁ ମିଛାମି ହତ୍ୟା ନତୋ ବି ମଧୁସୂଦନ ଏଟା ନ ମୁଁ ମିଛାମି ନତୋ ବି ମଧୁସୂଦନ ପ୍ରଥମ ଅଧ୍ୟାୟ ଚଉତିରିଶ ଶ୍ଳୋକରେ ଏଟା ଅର୍ଜନ କରିଛନ୍ତି ମଥୁରା ସୁସା ପୋଖରା ଶାରା ସମୁଦ୍ର ତଥା ଏମାନେ ସବୁ ତାଙ୍କର ବନ୍ଧୁବାନ୍ଧବ ଲୋକ ନା ତେଣୁ ଏମାନେ ଯଦି ମୋତେ ହତ୍ୟା କରି ମଧ୍ୟ ମୁଁ ତାଙ୍କୁ ଭଗବାନଙ୍କର ଆଉ ଅଧିକ କରୁଣା ପ୍ରଦାନ କଲେ ଭଗବାନ ସ୍ୱୟଂ ଯିବା ପରିବର୍ତ୍ତେ ପୁଣି ଦର୍ଶନ ଦେଉଛନ୍ତି ଆମ ଭକ୍ତଙ୍କ ପାଇଁ ଏ ଭଗବାନଙ୍କର ଏଠି କରୁଣା ନିଧାନ ଭଗବାନ ଆମର ଗୋସ୍ୱାମୀ ତୁଳସୀଦାସ ଅନେକ ପ୍ରକାର ସୁନ୍ଦର ଭାବରେ ରାମାୟଣ ରାମଚନ୍ଦ୍ର କରୁଣା କରିଛନ୍ତି କରୁଣା ନିଧାନ ବୋଲି କହିଛନ୍ତି କରୁଣାର ସେ ହେଉଛନ୍ତି ନୃତ୍ୟ ଅବତାର ତେଣୁ ଯଦିଓ ତାଙ୍କର ବର୍ତ୍ତମାନ ସ୍ୱୟଂ ସେ ଯିବା କଥା ବର୍ତ୍ତମାନ କିନ୍ତୁ ତଥାପି ତାଙ୍କ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ପୁଣି ଆଉ ସେ ଦର୍ଶନ ଦେଲେ ଯାହା ହଉ ଏଇଭଳି ଭାବରେ ଭଗବାନଙ୍କ ଲୀଳା ସବୁ ଚାଲିଛି ଏଠି କୃଷ୍ଣଙ୍କ ଲୀଳା ସେଇ ରାମ ଏ ସେଇ କୃଷ୍ଣ ଏଠି ଆସିଛନ୍ତି ଏଇ ରାମ ସେଇ କୃଷ୍ଣ ଭଜନିଷ୍ଠା କରି ସେଇ କଥା ନା କ'ଣ ଅଛି ଦେଇ ନାମ ସେଇ କୃଷ୍ଣ ନାମ ହଁ ସେଇ ନାମ ଯେ ରାମ ହେଉଛି ସେଇ ରାମ ଭଗବାନ ରାମ ଶ୍ରୀ ରାମଚନ୍ଦ୍ର ରାମ ଲକ୍ଷ୍ମଣ ଭରତଚନ୍ଦ୍ର ଏମାନେ ହେଉଛନ୍ତି ବସୁଦେବ ସଂକର୍ଷଣ ପ୍ରଧୁନ ଅନୁଭୂତ ବାସୁଦେବ ସଂକର୍ଷଣ କିଏ ହେଉଛି ଭଗବାନଙ୍କର ଗତରୁ ବୁଲିବ ତେଣୁ ସେଇ ଭଗବାନ ବାସୁଦେବ ବସୁଦେବ ପୁତ୍ର ରୂପରେ ଆସିଲେ କୃଷ୍ଣ ରୂପରେ ଆସିଥିଲେ ତେଣୁ ଆମେ ଏଇ ଯେଉଁ ଭଗବାନ କୃଷ୍ଣ କଥା କହୁଛେ ଭଗବାନ ରାମଚନ୍ଦ୍ରଙ୍କ କଥା ମଧ୍ୟ ସେଥିରେ ରହିଛି ଏବଂ ଭଗବାନଙ୍କର ଗୌରାଙ୍ଗ ମହାପ୍ରଭୁଙ୍କର କଥା ମଧ୍ୟ ରହିଛି ଏ ପରୋକ୍ଷ ଭାବରେ ସମସ୍ତ କଥା ଅଛି ସବୁ ଭଗବାନ କଥା ତଫାତ୍ ନାହିଁ କିଛି ତେଣୁ ଏଇ ଯେଉଁ ଶ୍ଳୋକଟି କହିଲେ ପ୍ରଥମ ଅଧ୍ୟାୟ ଏକତିରିଶ ଶ୍ଳୋକରେ ନ ଦଶରେ ଅନୁଭଶ୍ୟାମି ଏଇଟା ତ ମୁଁ କହିଲି କଲା କହିଲି ତାପରେ ଚଉତିରିଶ ଶ୍ଲୋକରେ କହିଲେ ଏଇଟା ନ ମନ୍ତୁ ମିଛାମି ଏଇ ଯେଉଁ ମୋର ସବୁ ଏମାନେ ସବୁ ଅଛନ୍ତି ବନ୍ଧୁବାନ୍ଧବମାନେ ସବୁ ରହିଛନ୍ତି ମାତୃଭା ଶ୍ୱଶୁରା ପୌତୁରା ଶାଳା ସମ୍ବନ୍ଧନ ସୁଧା ଏସବୁ ରହିଛନ୍ତି ମାତୃ କହିଲେ ତାଙ୍କର ଯେଉଁ ଶୈଳୀ ରହିଛନ୍ତି ସେ ତାଙ୍କ ମା ମାତୃ ହେବେ ମାମୁଁ ହେବେ ଶ୍ୱଶୁର ଏମାନେ ସବୁ ତାଙ୍କର ମଧ୍ୟ ସେପଟ ସାଇଡ଼ରେ ମଧ୍ୟ ସବୁ ରହିଛନ୍ତି ତାଙ୍କ ଭାଇଙ୍କ ଶ୍ୱଶୁର ମଧ୍ୟ ସେ ଶ୍ୱଶୁର ଲେଖା ରହିବେ ନା ତେଣୁ ଏଇଭଳି ଭାବରେ ସବୁ ସମ୍ବନ୍ଧୀ ଗାନ୍ଧି କୁଟୁମ୍ବ ସବୁ ରହିଛନ୍ତି ତେଣୁ ସେ କହୁଛନ୍ତି ଏଇଟା ନ ମୁଁ ମିଛାମି ନ ତୁମେ ମଧୁସୂଦନ ପ୍ରଭୁ ମଧୁସୂଦନକୁ ମୁଁ ସତ ବ୍ୟବହାର କରେ ଆପଣ କେବେ ଆପଣ ନିଜର ବନ୍ଧୁବାନ୍ଧବ ହତ୍ୟା କରିନାହାନ୍ତି ମଧୁସୂଦନ ସେଥିପାଇଁ ବ୍ୟବହାର କରାଗଲା ପ୍ରତି ଶ୍ଳୋକ ପ୍ରତି ଅକ୍ଷର ତାର ଭାବାର୍ଥ ରହିଛି ମଧୁସୂଦନ କହୁଛନ୍ତି ଅଭିନେତ କହୁଛନ୍ତି କହିବାର ଉଦ୍ଦେଶ୍ୟ ପ୍ରଭୁ ଆପଣ ମଧୁସୂଦନ ନା ଆପଣଙ୍କ ନିଜ ଗୁରୁଙ୍କୁ ନିଜର ଜ୍ଞାତି କୁଟୁମ୍ବ ହତ୍ୟା କରୁଛନ୍ତି ତାହେଲେ ମୁଁ କେମିତି ହତ୍ୟା କରିବି ତେଣୁ ଏଇଟା ନୁହଁ ମୁଁ ନିଜମାନଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁନାହିଁ ନତ ବି ମଧ୍ୟ ଯଦି ଆମେ ହତ୍ୟା ନ କରିବେ ଭଗବାନ ଯଦି କହିବେ ତମେ ଯଦି ହତ୍ୟା କରିବେ ସେଥିରେ ମୁଁ ହତ୍ୟା କରିନେ କିଛି ଅସୁବିଧା ନାହିଁ ନତ ବି ଆମକୁ ସେମାନେ ହତ୍ୟା କଲେ ମଧ୍ୟ ଆମେ ତାକୁ ପ୍ରତିବାଦ କରିବୁ ନାହିଁ ହତ୍ୟା କରିବୁ ନାହିଁ ତେଣୁ ଏଇଟାକୁ କାଟିଲେ ଭଗବାନ ଭଳି କାଟିଲେ ନା ଯେଉଁମାନେ ଦ୍ୱିତୀୟ ଅଧ୍ୟାୟ ଉଣେଇଶ ଶ୍ଳୋକରେ ସେଟା ଭଗବାନ କହିବେ ଭଗବାନ କହିବେ ଜୟରାମ ବ୍ୟକ୍ତି ହନ୍ତାରାମ ଚେନ ମନ୍ୟ ଧରମ ଉଭୋଗୀ ଯେଉଁମାନେ ଭାବୁଛନ୍ତି ମୁଁ ତାକୁ ହତ୍ୟା କରି ବା ମତେ ସେ ହତ୍ୟା କଲା ଚେନ ମନ୍ୟ ଧରମ ଉଭୋଗ ଦୁଇ ଜଣ ତାକୁ ଜାଣୁନାହାନ୍ତି ପ୍ରକୃତ ଜ୍ଞାନ ପ୍ରକୃତ ଅର୍ଥ ବୁଝୁନାହାନ୍ତି ପ୍ରକୃତ ଜ୍ଞାନ ସେମାନେ ପ୍ରାପ୍ତ ହେଇନାହାନ୍ତି ନା କ'ଣ ପ୍ରକୃତ ଜ୍ଞାନ ପ୍ରକୃତ ନାୟମ ମନ୍ତି ନ ହୁଅନ୍ତି ଏଇଟା ମାରୁନାହାନ୍ତି କି କେହି ମୃତ ହେଉନାହାନ୍ତି ଏ ଶରୀର ମୃତ୍ୟୁ ହେଉଛି ଆତ୍ମକୁ କେହି ମାରିପାରିବେ ନାହିଁ କି ଆତ୍ମାର ହତ୍ୟା ମୃତ୍ୟୁ ନାହିଁ ନ ଯାତି ବିରତି ବା କଦାଚି ନାୟମ ଭୂତ ଭୂତା ବା ନଭିୟ
ಅದೋ ನಿತ್ಯ ಶಾಶ್ವತೋ ಎಂ ಪುರಾಣ ನಂತೆ ನಿಮಾನ ಶರೀರ ಆತ್ಮಸಂಬಂಧ ಜ್ಞಾನ ಪ್ರದಾನ ಕರಿ ಭಗವಾನ್ ಅಮೇ ಶರೀರನು ಅಮ್ಮ ಆತ್ಮ ತನ್ನ ಶರೀರ ಸಂಬಂಧ ಚಿಂತಾಗಿ ಹೋಗ್ತ ತೆಣು ಈ ಮೋಹಗ್ರಸ್ತ ಐತಿ ಅಜ್ಞಾನತಾವಸ್ಥೆ ತಮ್ಮ ಇವಾಗ ಚಿಂತಾಗಿ ಹೋಗ್ತ ತೆಣು ಭಗವಾನ್ ಈ ವಿಭಾಗದಲ್ಲಿ ಮೃತ್ಯುಗೂ ಸ್ವಲ್ಪ ಖಂಡನ ಕೊಡ್ಸಂತ ಸೇವೆಯ ಆದರೆ ಪ್ರಥಮ ಅಧ್ಯಾಯ ಛತ್ತೀಸ್ ಶ್ಲೋಕರೆ ಅರ್ಜುನ ಕಹಿರೇ ಪ್ರಭು ಈ ಪ್ರಶ್ನೆಗೆ ಉತ್ತರ ಭಗವಂತನಿಗೆ ಸಿಕ್ಕಿದ್ರೆ ಸಾಕಿದಂತೆ ಇತ್ತಂದ್ರೆ ಪ್ರಥಮ ಅಧ್ಯಾಯ ಸರ್ವಂತ ಪ್ರಶ್ನೆ ಉತ್ತರ ಇದು ದ್ವಿತೀಯ ಅಧ್ಯಾಯ ಸಿಕ್ಕಿ ಪ್ರಶ್ನೆ ಉತ್ತರ ಬರುತ್ತೆ ಆಮೇಲೆ ಸ್ಪಷ್ಟ ಆಗಿರೋದು ಕಥ ಸರಿದಾಗ ಪ್ರಶ್ನೆ ಉತ್ತರ ಭಗವಂತ ಇಲ್ಲಿ ಸಿ ಕೋಸಂದಿ ಅರ್ಜುನ ಕೋಸಂದಿ ಪ್ರಥಮ ಅಧ್ಯಾಯ ಛತ್ತೀಸ್ ಶ್ಲೋಕರೆ ಸ್ವಜನ ಕಥಂ ಉತ್ತರ ಸುಖಿನ ತಸ್ಮಾನ್ ಸುಬಾಂಧವಾನ್ ಸ್ವಜನ ಕಥಮ ಸುಖಿನ ಮಾಧವ ತೇಣು ಈಶು ವಿಭಿನ್ನ ಪ್ರಕಾರ ವ್ಯಕ್ತಿ ದೇಖಿಕರಿ ಅಂತಿಮರೆ ಭಗವಾನ್ ಅರ್ಜುನ ಕಹಿಲೆ ತಸ್ಮಾತ್ ಇಲ್ಲಿ ಕನ್ಕ್ಲೂಷನ್ ದೇ ಜೆ ಇಮಾನೆ ಅಹರ ಭಯಂ ಮಂತು ಇಮಾನಕ್ಕೆ ಹತ್ಯೆ ದುರ್ಗ್ಯ ಮುಂದೆ ಇಮಾನೆ ಧಾತ್ರಾಷ್ಟ್ರಾನ್ ಇದು ಧೃತರಾಷ್ಟ್ರನ ಪುತ್ರ ಇಮಾನ ಬಂಧು ಶುಭಾಂಧವಾನ್ ಸ್ವಜನ ಕಥಂ ಉತ್ತರ ಸುಖಿನ ನಿಜಧನ ಮಾರಿಕೆ ಆಮೇಲೆ ಸುಖಪ್ರಾಪ್ತ ಸುಖಪ್ರಾಪ್ತ ಆಗಿಪಾರ ದುಃಖಿತ ಹವ ಆಮ ಸ್ವಜನ ಹತ್ಯೆ ಕಲೆ ದುಃಖ ಹವ ಸುಖಕ್ಕೆ ಪ್ರಾಪ್ತ ಹವ ಭಗವಾನ್ ತಾರ ಉತ್ತರ ದೇಶದಲ್ಲಿ ದ್ವಿತೀಯ ಅಧ್ಯಾಯ ಬತ್ತೀಸ್ ಕೊಡ್ತಾರೆ ಕೌನ್ ಕಹಿಲೆ ಭಗವಾನ್ ನಾ ಜದುಚ್ಛಯಾ ಚತುಮನ್ನ ಸ್ವರ್ಗ ದ್ವಾರ ಪಾರ್ಥ ಸುಖಿನ ಕ್ಷತ್ರಿಯ ಪಾರ್ಥ ಲಭಂತೆ ಯುದ್ಧ ನಿರ್ದೇಶ କ୍ଷତ୍ରିୟମାନେ ପାଠ କ୍ଷତ୍ରିୟମାନେ ତୁମେ ଯେଉଁ କହିଛ ଯୁକ୍ତି ବାଢ଼ିଛ ପ୍ରଥମ ଅଧ୍ୟାୟ ଛତିଶ ଶ୍ଳୋକରେ ସ୍ୱଜନଙ୍କୀ କଥା ମାଧବ ତାର ଉତ୍ତର ଶୁଣ ଭଗବାନ କହୁଛନ୍ତି ଯେ ଯଦୁଛିଆ ଚୋପନ୍ନ ଆମେ ଯୁଦ୍ଧ କରିବା ପାଇଁ ଚାହୁଁ କିନ୍ତୁ ଯୁଦ୍ଧ ଆସି କ'ଣ ଉତ୍ପନ୍ନ ସୁଦ୍ଧା ଆସି ଉପସ୍ଥିତ ହେଲା ପାଣ୍ଡବମାନେ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ଭଗବାନ ଯାଇକି ଶାନ୍ତି ହିସାବରେ ମନା କରିଦେଲେ ନାହିଁ ଆମକୁ ଶାନ୍ତି ଚାହୁଁଛେ ଆମେ ଯୁଦ୍ଧ ଚାହୁଁନାହୁଁ ଆମକୁ ଅନ୍ତପକ୍ଷେ ତାଙ୍କର ଯେଉଁ ନ୍ୟାଯ୍ୟ ଦାବି ସେଇଟା ଦେଇଦେବା କଥା ଯଦି ଦେଉନୁ ଅନ୍ତପକ୍ଷେ ପାଞ୍ଚ ମଣି ଗ୍ରାମ ଦିଅ ପାଞ୍ଚ ମଣି ଗ୍ରାମ କ'ଣ କହିଲେ ଦୁର୍ଯ୍ୟୋଧନ କହିଲେ ପାଞ୍ଚ ମଣି ଗ୍ରାମ କ'ଣ ଗୋଟିଏ ସୂଚୀର ନେଇଦିନି ସୂଚୀ ଅଗ୍ରଣୀ ସେତିକି ନେଇଦିନି ସେତିକି ମୁଁ ତ ଦେଲିନି ପାଞ୍ଚ କ'ଣ ଭଗବାନ ଅଧ୍ୟାୟ ପାଇଁ ଚେଷ୍ଟା କରିଥିଲେ ତେଣୁ ରାମର ମଧ୍ୟ ନାମ ରହିଛି ତେଣୁ ଭଗବାନ କହୁଛନ୍ତି ଅର୍ଜୁନ ତମେ କହୁଥିଲ ସ୍ୱଜନ କଥାବାର୍ତ୍ତା ସୁଖିନ ଚା ମାଧବ ଶୁଣ ତାର ଉତ୍ତର ଶୁଣ ଯଦିଚ୍ଛା ଚେପକର୍ଣ୍ଣ ସ୍ୱର୍ଗ ଭାର ଅଭାବ ଯେଉଁ ଯୁଦ୍ଧ ତାର ଆସି ପହଞ୍ଚିଲା ଆମ ପାଖରେ ପହଞ୍ଚିଲା ଆମ କର୍ତ୍ତୃପକ୍ଷ କ୍ଷତ୍ରିୟ କର୍ତ୍ତୃପକ୍ଷ ସେ ଯୁଦ୍ଧ କରିବ ଯଦି ଇଚ୍ଛା ଆସି ପହଞ୍ଚି ଆମେ ନିଜେ ଚେଷ୍ଟା କରିବୁ ଯୁଦ୍ଧ କରିବା ପାଇଁ ତ ଆସି ପହଞ୍ଚିଛି ଯୁଦ୍ଧ ଆସି ପହଞ୍ଚିବ ଯୁଦ୍ଧ ଆମର ଯୁଦ୍ଧ ଆମେ ଧର୍ମ ରାସ୍ତାରେ ଅଛେ ତେଣୁ ଆମେ ଧର୍ମ ପାଇଁ ଯୁଦ୍ଧ କରୁଛେ ସ୍ୱର୍ଗଦ୍ୱାର ସ୍ୱର୍ଗଦ୍ୱାରକୁ ଯିବାଟା ଏମିତି ସହଜ ନୁହଁ ସମସ୍ତେ ଦୁଇଟି ଦ୍ୱାରରେ ଭଗବତ ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ ଦୈବ ଅସୁର ବିଭାଗ ବିଷୟରେ କହିଲେ ଏ ଦୁଇଟି ଦ୍ୱାର ବିଷୟରେ କହିଲେ ଗୋଟେ ଦ୍ୱାର ହେଉଛି ସ୍ୱର୍ଗକୁ ଗୋଟେ ଦ୍ୱାର ହେଉଛି ନରକକୁ ଯିବା ପାଇଁ ତ୍ରିବିଧାମ ନରକ ସେଇଟା ଦ୍ୱାର ନାଶ ମହାତ୍ମା କାମ ପ୍ରଦର୍ଶତା ରୋଗ ତସ୍ମାତ୍ ଏତେ ଏଇସବୁ ସ୍ୱର୍ଗ ନରକକୁ ଯିବା ପାଇଁ ଦ୍ୱାର ସେମାନେ ଖୋଲିଯାଇଛି ସ୍ୱର୍ଗ ଯିବା ପାଇଁ ଦ୍ୱାର କାହା ପାଇଁ ଖୋଲିଛି କିନ୍ତୁ ଯେଉଁମାନେ କ୍ଷତ୍ରିୟ ବ୍ୟକ୍ତି ଯଦିଚ୍ଛାଚକ ପରିଣାମ ତାଙ୍କ ପାଇଁ ଯେତେବେଳେ ଆସି ଉପସ୍ଥିତ ହେଉଛି ସ୍ୱର୍ଗଦ୍ୱାର ତାଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିଯାଉଛି ବର୍ଣ୍ଣନା କରାଯାଇଛି ବିଶ୍ୱାମିତ୍ର ପାଖକୁ ଜଣେ ଯାଇଥିଲେ ଏଇ କ'ଣ ଯୀଶୁ ଜଣେ ରାଜା ଯାଇଥିଲେ କ'ଣ ତାଙ୍କ ନା ସେ ରାଜା ବାପ କାଠ ଥିବାରୁ ତ୍ରିଶମ୍ଭୁ ସେ ହେଉଛି ସୂର୍ଯ୍ୟବଂଶରେ ନା ସୂର୍ଯ୍ୟବଂଶରେ ବାପ କରିଥିଲେ ବାପ କାଠି କରିଥିଲେ ଯାଇପାରୁନଥିଲେ କିନ୍ତୁ ବିଶ୍ୱାମିତ୍ରଙ୍କର ଆଶ୍ରମ ଦ୍ୱାରା ତେଣୁ ବିଶ୍ୱାମିତ୍ର ତାଙ୍କର ଯେଉଁ ରହିଛି ତପବଳ ତାଙ୍କୁ ପଠାଇଦେଲେ ସ୍ୱର୍ଗକୁ ପଠାଇଦେଲେ କିନ୍ତୁ ତଥାପି ସ୍ୱର୍ଗବାସୀମାନେ ତାଙ୍କୁ ତଳକୁ ଫେରିଦେଲେ ସେ ଯେତେବେଳେ ତଳକୁ ଆସନ୍ତି ସେତେବେଳେ ସେ ପୁଣି ବିଶ୍ୱାମିତ୍ରକୁ ସ୍ମରଣ କଲେ ବିଶ୍ୱାମିତ୍ର କହିଲେ ସେଇଠି ରୁହ ଦେଲେ ଗୋଟେ ତୃତୀୟ ସ୍ୱର୍ଗ ସେ ସୃଷ୍ଟି କଲେ ମାନେ ପ୍ରକୃତ ସ୍ୱର୍ଗ ନୁହଁ ଆଉ ଗୋଟେ ସ୍ୱର୍ଗ ସୃଷ୍ଟି କଲେ ସେଇଭଳି ସେଠି କୁହାଯାଏ। ତେଣୁ ମୁଁ ସ୍ୱର୍ଗଦ୍ୱାର ଯିବା ଏତେ ସହଜ ନୁହଁ। ଯେତେବେଳେ ବୈଜ୍ଞାନିକମାନେ ଚନ୍ଦ୍ର ବୁଲିବା ପାଇଁ ସବୁ ଚାଲିଥିଲା ଠିକ ନାହିଁ ବୋଲେ ଟିଭିରେ ମଧ୍ୟ ଦେଖାଉଥିଲା ସେତେବେଳେ। ତେଣୁ ସେ ସମୟରେ ପ୍ରଭୁପାଦ ମହାରାଜ ଆମେରିକା ଟିଭି ପାଶ୍ଚାତ୍ୟ ଥିଲେ ତାଙ୍କୁ ପଚାରିଲେ ଯେ ଆପଣଙ୍କର କ'ଣ ଏତେ କ'ଣ ଦେଖ ମନ୍ଦିର ସେମାନେ ସେଠି ଯାଇନାହାନ୍ତି ଚନ୍ଦ୍ରକୁ ଯାଇନାହାନ୍ତି। ତେଣୁ କେତେ ଜଣ ପ୍ରଭୁପାଦଙ୍କର ଶିଷ୍ୟ ପ୍ରଭୁ ଛାଡ଼ିଦେଲେ ତ୍ୟାଗ କରିଦେଲେ ପ୍ରଭୁପାଦ ଆଖିରେ ଦେଖିକି ମଧ୍ୟ ଗ୍ରହଣ କରୁନାହାନ୍ତି ପ୍ରଭୁପାଦଙ୍କୁ ସେ ଛାଡ଼ିଦେଲେ ତ୍ୟାଗ କରିଦେଲେ। ପରେ ମୋତେ ଜଣାପଡ଼ିଲା ପ୍ରକୃତରେ ବୈଜ୍ଞାନିକମାନେ ସେଠି ଯାଇନାହାନ୍ତି ଚନ୍ଦ୍ରଲୋକକୁ ଯାଇନାହାନ୍ତି। କାହିଁକି ନା ଆମ କୃଷ୍ଣ ଗୌରନାରାୟଣ ମହାରାଜ କହୁଥିଲେ କଥା କହିଲେ ଏବେ ଗୋଟେ ବୈଜ୍ଞାନିକମାନେ କହିବା କରୁଛନ୍ତି ଯେ ପ୍ରକୃତରେ ସେମାନେ ଚନ୍ଦ୍ରଲୋକକୁ ଯାଇନାହାନ୍ତି। ଏ ଗୋଟେ ମରୁଭୂମିରେ ସେଭଳି ଭାବରେ ଗୋଟେ ସବୁ ଫଟୋ ଉଠେଇକି ସବୁ ବ୍ୟବସ୍ଥା କରିକି ସବୁ ଚିଟିଂ କରିଛନ୍ତି ସେମାନେ। ଏଇଟା କାହିଁକି କେମିତି ଜଣାପଡ଼ିଲା ସେମାନେ ଯୁକ୍ତି ଦେଉଛନ୍ତି ଯେ ସେମାନେ କହୁଛନ୍ତି ଏଇ ଚନ୍ଦ୍ରଲୋକରେ ଜୀବନ କିଛି ନାହିଁ କିଛି ପବନ ନାହିଁ କିଛି ନାହିଁ ବୋଲି କହିଲେ। କିନ୍ତୁ ଆମେରିକାର ଯେଉଁ ଯାଇଥିଲେ ବୈଜ୍ଞାନିକ ସେଥିରୁ ପୋଷିଥିଲେ ତାଙ୍କର ଜାତୀୟ ପତାକା ସେ ପତାକା ସରକାର ହେଇ ଉଡ଼ୁଛି ଭିଡ଼ିଓ ଭିଡ଼ିଓ ରେକର୍ଡିଂ ହେଇଛି ନା ସରକାର ହେଇ ଉଡ଼ୁଛି ପବନରେ ଉଡ଼ୁଛି। ଯଦି ସେଠି ପବନ ନାହିଁ ତାହେଲେ ସରକାର ହେଇ କେମିତି ଉଡ଼ିଲା। ତେଣୁ ଏଇଭଳି ଭାବରେ ପ୍ରକୃତରେ ସେମାନେ ଚନ୍ଦ୍ରଲୋକକୁ ଯାଇନାହାନ୍ତି। ପରେ ସେ ବୈଜ୍ଞାନିକମାନେ ସେଇଟା ଜାଣିଲେ ସେଇଟା ପ୍ରକୃତରେ ସେମାନେ ଯାଇନାହାନ୍ତି ଚନ୍ଦ୍ରଲୋକକୁ। ପ୍ରଭୁପାଦମାନେ କାହିଁକି ମନା କିଛି ଯାଇନାହାନ୍ତି ନା ଚନ୍ଦ୍ରଲୋକ ଯେଉଁ ରହିଛି ଆମର ବୈଜ୍ଞାନିକ ମତରେ ଚନ୍ଦ୍ରଲୋକ ହେଉଛି ପୃଥିବୀର ଗୋଟେ ଉପଗ୍ରହ ସାଟେଲାଇଟ୍ ବୋଲି କୁହାଯାଉଛି। କିନ୍ତୁ ଆମର ଶାସ୍ତ୍ର ନିୟମ ଅନୁସାରେ ଚନ୍ଦ୍ର ହେଉଛି ସୂର୍ଯ୍ୟଠାରୁ ଉର୍ଦ୍ଧ୍ୱରେ। ସେଥିପାଇଁ ସେ କହନ୍ତି ଶନିବାର ପରେ ରବିବାର ଆସିବ ଶନିବାର ପରେ ରବିବାର ଏଇ ସରି ଚନ୍ଦ୍ର ହେଉଛି ସୋମବାର ନା ରବିବାର ପରେ ସୋମବାର ଆସିବ କାହିଁକି ରବିବାର ପରେ ସୋମବାର ଆସିବ ସୂର୍ଯ୍ୟଠାରୁ ଉର୍ଦ୍ଧ୍ୱରେ ରହିଛି ଚନ୍ଦ୍ର ସୋମ ହେଉଛି ଚନ୍ଦ୍ର।
ଏଇଟା ଆମର ଆଧ୍ୟାତ୍ମିକ ଶାସ୍ତ୍ର ଅନୁସାରେ ଆଧ୍ୟାତ୍ମିକ ଶାସ୍ତ୍ର ଅନୁସାରେ
ବୈଦିକ ଶାସ୍ତ୍ର
ବୈଜ୍ଞାନିକ
ପରିବର୍ତ୍ତନ ହେଉଛି ନା ବୈଜ୍ଞାନିକ ରିସର୍ଚ୍ଚ ଚାଲିଛି ଗବେଷଣା ଚାଲିଛି ସେମାନେ କହିପାରିବେ ନା ଅନ୍ତିମ ସତ୍ୟ ପାଇବେ ନା କହିପାରିବେନି। ତେଣୁ ସେ ରିସର୍ଚ୍ଚ ଚାଲିଛି ସବୁ ରିସର୍ଚ୍ଚ ନାହିଁ ଏବେ ଚନ୍ଦ୍ର ଯାଇପାରିବେ ମଙ୍ଗଳରେ ଲୋକ ଜୀବନ ଅଛନ୍ତି କହୁଛନ୍ତି। ତେଣୁ ଏଇଭଳିଆ ତାଙ୍କ ରିସର୍ଚ୍ଚ ଆସେ କିନ୍ତୁ ଆମର ରିସର୍ଚ୍ଚ କରିବା ଦରକାର ସବୁ ଜ୍ଞାନ ଏଠି ଭଗବାନ ଇଏ ସବୁ ଯେଉଁମାନେ ରିସର୍ଚ୍ଚ କରୁଛନ୍ତି ତାଙ୍କର ଯେଉଁ ଜ୍ଞାନ ସେ ଭଗବାନ ଦେଇଛନ୍ତି ଏବଂ ସେଇ ପୁରା ପୂର୍ଣ୍ଣ ଜ୍ଞାନକୁ ଆମେ ଗୁରୁ ଶିଷ୍ୟ ପରମ୍ପରାରେ ପ୍ରାପ୍ତ ହୋଇଯାଉ ଶାସ୍ତ୍ର ମାଧ୍ୟମରେ। ତେଣୁ ଭଗବତ ଗୀତାରେ ଭଗବାନ କହିଲେ ନା କୃଷ୍ଣାମି ଚୌଷଧି ସର୍ବା ସୋମ ଉଦ୍ଧାର ସାଧନ ସୋମ ଚନ୍ଦ୍ରର ଯେଉଁ ଆଲୋକ ଚନ୍ଦ୍ରର ଯେଉଁ ରସ ରହିଛି ସେଇ ରସରେ ଏଇସବୁ ଗଛ ପତ୍ର ଫୁଲ ସବୁ ହେଉଛି କୃଷ୍ଣା ହିଁ ଚୌଷଧି ସର୍ବା ସୋମ ଉଦ୍ଧାର ସାଧୁ ଯେଉଁ ଆଲୋକର ରସରେ ଏଭଳି ଭାବରେ ସବୁ ପତ୍ର ସବୁ ହେଉଛି ପତ୍ର ଫୁଲ ଫଳ ସବୁ ହେଉଛି ସେଇ ଚନ୍ଦ୍ରଲୋକର କିନ୍ତୁ ଜୀବନ ରହିବ ନାହିଁ ଏଇଟା ବି ଆମର ଆସିଲେ। ତେଣୁ ପ୍ରଭୁପାଦଙ୍କର ଶାସ୍ତ୍ର ତାଙ୍କର ଭରସା ଅଛି ବିଶ୍ୱାସ ଅଛି ତେଣୁ ଶାସ୍ତ୍ର ଅନୁସାରେ ସେ ମନା କରିନା ସେମାନେ ଯାଇନାହାନ୍ତି ବୋଲି ଭବିଷ୍ୟତ କରେ ମଧ୍ୟ ଶ୍ରୀମାନ ଶିକ୍ଷା କରାଗଲା ଯାଇନାହାନ୍ତି। କିନ୍ତୁ ତଥାପି ଆମେରିକାରେ ତାଙ୍କର ଗୋଟେ ସ୍ଥାନରେ ରହିଛି ଚନ୍ଦ୍ରଲୋକ ଯାଇଥିଲେ ସେଥିରୁ ଆଣିଥିଲେ ମାଟି ବାଟି ସବୁ ରହିଛି ସେଠି ଯେହେତୁ ଆମେ ଦେଖୁଛନ୍ତି ରହିଛି ବର୍ତ୍ତମାନ ମଧ୍ୟ ରହିଛି ସେସବୁ। ତେଣୁ ଏହିଭଳି ଭାବରେ ବୈଜ୍ଞାନିକମାନେ ଚିଠିକୁ କିଏ ଧରିବେ ଯେଉଁମାନେ ପ୍ରକୃତରେ ସୁପର ବୈଜ୍ଞାନିକ ଏମାନେ ମଡ଼ର୍ଣ୍ଣ ସାଇଣ୍ଟିଷ୍ଟ କିନ୍ତୁ ଆମର ଯେଉଁ ବିଜ୍ଞାନ ବିଜ୍ଞାନ ଯେଉଁ ରହିଛି ଇଏ ବିଜ୍ଞାନ ହେଉଛି ପୁରାତନ ବିଜ୍ଞାନ ଏତେ ମଡ଼ର୍ଣ୍ଣ କି ନାହିଁ ଯେଉଁ ଭଗବତ ଗୀତାରେ ଭଗବାନ କହିଲେ ଶୈବାୟ ମହାତୁର୍ଯ୍ୟ ଯୋଗକୃତ ପୁରାତନ ଭକ୍ତୋଷିନୀ ସକାଚେତି ରହସ୍ୟ ସେଇ ପୁରାତନ ଜ୍ଞାନ ମଧ୍ୟ ମୁଁ ଦେଉଛି ଭଗବାନ କହୁନାହାନ୍ତି କିଛି ନୂତନ ଜ୍ଞାନ ବାହାର କରିଛି ଭଗବାନ ଜ୍ଞାନ ହେଉଛି ପୂର୍ଣ୍ଣ ତାଙ୍କର କିଛି ଅପୂର୍ଣ୍ଣତା ନାହିଁ ପୂର୍ଣ୍ଣ ଜ୍ଞାନ ଯେଉଁ ଭଗବତ ଆପଣ ପଢ଼ିଛନ୍ତି ସେଇଟା 12 କୋଟି 4 ଲକ୍ଷ ବର୍ଷ ପୂର୍ବେ ଭଗବାନ ଏଇ ଜ୍ଞାନକୁ ସୂର୍ଯ୍ୟ ଦେବତା ବିବସାନ ଦେଇଥିଲେ 12 କୋଟି 4 ଲକ୍ଷ ଚତୁର୍ଥା ପ୍ରଥମ ଶବ୍ଦ ରହିଛି ମାନେ ଏତେ ବର୍ଷ ତଳେ ଦେଇଥିଲେ ଭଗବାନ କହୁନାହାନ୍ତି ମୋର ଟିକେ ଜ୍ଞାନ ବର୍ତ୍ତମାନ ଅଧିକା ହୋଇଗଲାଣି ମୁଁ ଆଉ ଜ୍ଞାନ ଦେଉଛି ନା ଶହେ ସେଇ ଜ୍ଞାନ ଯୋଗପୃତ ଯେଉଁ ପୁରାଣ ଜ୍ଞାନ ମୁଁ ଦେଇଥିଲି ସୂର୍ଯ୍ୟ ଦେବତା ବିବସାନଙ୍କୁ ସେଇ ଜ୍ଞାନ ମୁଁ ପ୍ରଦାନ କରୁଛି ଯେଉଁଠି ପରିବର୍ତ୍ତନ ରହୁଛି, ଯେଉଁଠି ଚେଞ୍ଜ ରହୁଛି ସେଇଟା ଭୌତିକ ମେଟେରିଆଲ, ଯେଉଁଠି କିଛି ପରିବର୍ତ୍ତନ ନାହିଁ ସେଇଟା ହେଉଛି ସ୍ପିରିଚୁଆଲ। ଏତିକି ଭାବେ ଆମେ ଜାଣିବା, ବର୍ତ୍ତମାନ ସ୍ଥୂଳ ଭାବରେ ଏତିକି ଆମେ ଜାଣିବା, ଏତିକି ଡିଫରେନ୍ସ ରହୁଛି ଏଇଟା ଭୌତିକ ଏବଂ ସ୍ପିରିଚୁଆଲ ପରମାର୍ଥ ଭିତରେ ତଫାତ ହେଉଛି ଏଇଟା। ତେଣୁ ଏ ଯେଉଁ କହିଲେ ଯେ ଶୋଧନ ହିଁ ତଥା ମୁଦ୍ରା ସୁଖନ ସାହୁ ମହାଭାବ କେମିତି ସୁଖପ୍ରାପ୍ତ ହେବା, ସେଇ ତାର ଉତ୍ତରରେ ଭଗବାନ କହୁଛନ୍ତି ଏଇଟା, ଯଦି ଚାହା ଦେବକର୍ଣ୍ଣ ସ୍ୱର୍ଗଦ୍ୱାର ମହା ଉତ୍ତମ। ବହୁତ ସହଜରେ ସ୍ୱର୍ଗଦ୍ୱାର ଚାଲିଯିବ, ସ୍ୱର୍ଗ ଖୋଲିବ ତାଙ୍କ ପାଇଁ ସ୍ୱର୍ଗଦ୍ୱାର ଅଭାବିତ ହେଇଯିବ। ସୁଖୀନ କ୍ଷତ୍ରିୟ ପାଠ ଲଭନ୍ତି ଯୁଦ୍ଧ ନିର୍ଦ୍ଦେଶେ, ତେଣୁ ଯେଉଁମାନେ କ୍ଷତ୍ରିୟମାନେ ସେମାନେ ଯେତେବେଳେ ଏଇ ଯୁଦ୍ଧ ଉପସ୍ଥିତ ହେଲା ସେମାନେ ସୁଖୀ ଆନନ୍ଦିତ ହୁଅନ୍ତି। ଏ ଗୋଟେ ଯୁଦ୍ଧ ଆସିଗଲା, ଯିବା ଯୁଦ୍ଧ କରିବା ପାଇଁ ଆନନ୍ଦ ତାଙ୍କ ଆନନ୍ଦିତ ହେଲେ ତୁମେ କହୁଛ କ'ଣ କହୁଛ ତୁ କେମିତି ହେବ, ଏଠି ତ କ୍ଷତ୍ରିୟର ସ୍ୱଭାବ ହେଉଛି ସେଇଟା ସେ ଆନନ୍ଦିତ ହେବ, ତୁମେ କାହିଁକି ଆନନ୍ଦିତ ହେବ। ତାପରେ ଉଚ୍ଚଧାନ୍ତି କ୍ରୋଧ ମା ଯଦି ଏଇଭଳି ଭାବରେ ଏବଂ ଏସବୁ ସବୁ ଯାହା ସବୁ କହିଥିଲେ ସେସବୁକୁ ଭଗବାନ ଖଣ୍ଡନ କରିଛନ୍ତି। ଆଉ ରହିଛି କ'ଣ ନାହିଁ ହିସାବରେ ଗୋଟେ କିଛି ଲେଖିଥିଲି ଜିନିଷ, ପ୍ରଥମ ଧାରେ ଯେତେ ସବୁ ବୃତ୍ତି କରିଛନ୍ତି ଭଗବାନ ଦ୍ୱିତୀୟ ଧାରେ ସେସବୁ ଖଣ୍ଡନ କରିଛନ୍ତି। ତେଣୁ ଏଇଭଳି ଭାବରେ ଅର୍ଜୁନ ବର୍ତ୍ତମାନ ପୁଣି ବିଭିନ୍ନ ପ୍ରକାର ବୃତ୍ତି କରିବେ, ବୃତ୍ତି କଲା ପରେ ଯେତେବେଳେ ଦେଖିବେ ଯେ ପ୍ରକୃତରେ ଆଉ ସମସ୍ୟାର ସମାଧାନ ହୋଇପାରିବ ନାହିଁ, ଭଗବାନ କହିବେ ଠିକ ଅଛି ତୁମେ ଯଦି ଯୁଦ୍ଧ କରିବା ପାଇଁ ଚାହୁଁନି ତାହେଲେ ବନ୍ଦ କର ଯୁଦ୍ଧ ଯିବା, କାହିଁକି ସମୟ ନଷ୍ଟ କରିବା। ଭଗବାନ ଦ୍ୱାର ପରେ ଆସିଛନ୍ତି, ତାଙ୍କର 16,108 ରାଣୀ ଅପେକ୍ଷା କରି ରହିଛନ୍ତି କେବେ ଭଗବାନ ଫେରିବେ। ଗୋଟିଏ ମୁହୂର୍ତ୍ତ ତାଙ୍କୁ ଗୋଟିଏ ଯୁଗ ଭଳି ଲାଗୁଛି, ଭଗବାନଙ୍କ ଉପସ୍ଥିତିରେ କେତେ ଆନନ୍ଦ ସେମାନେ ନେଉଛନ୍ତି ଦ୍ୱାରକା, ସେମାନେ ଭଗବାନ ଭିତରେ ଚାଲିଯାଉଛନ୍ତି, ସେମାନେ ପ୍ରାଣ ଚାଲିଯାଉଛନ୍ତି ଭଳିଆ ଲାଗୁଛି ତାଙ୍କୁ। ତେଣୁ ଅର୍ଜୁନ ତାପରେ କହିବେ ପ୍ରଭୁ ମୁଁ ଜାଣିପାରୁନି କେଉଁଟା ଠିକ୍ କଥା, ମୁଁ ଯେଉଁ ବହୁତ କଥା କହିଲି ପ୍ରଭୁ ଗୋଟେ ଧର୍ମ ସମୁଦ୍ର ଚେତା ହେଇଯାଇଛି, ଆପଣଙ୍କ ଶରଣରେ ଯାଉଛି, ଆପଣଙ୍କୁ ଗୁରୁ ବୋଲି ଗ୍ରହଣ କରି ଆପଣଙ୍କର ସଫା ନିଅନ୍ତି, ଆପଣଙ୍କ ଗୁରୁ ଆପଣ ମୋତେ ଶୋଧନ କରନ୍ତୁ, ଆପଣ ମୋତେ ଶାସନ କରନ୍ତୁ, ଆପଣ ମୋତେ ଜ୍ଞାନ ପ୍ରଦାନ କରନ୍ତୁ। ଏହିଭଳି କହିବାରେ ତାପରେ ଭଗବାନ ଭଗବାନ ଜ୍ଞାନ ପ୍ରଦାନ ଆରମ୍ଭ କରିବେ, ସାଂଖ୍ୟ ଭଗବାନ କଥା କହିବେ ଗୁରୁ ଶିଷ୍ୟ ଭାବରେ, ଗୁରୁ ଶିଷ୍ୟ ଭାବରେ ଭଗବାନ କହିବେ। ବର୍ତ୍ତମାନ ସଫା ହିସାବରେ କହୁଛନ୍ତି ସେ ଗ୍ରହଣ କରୁନାହାନ୍ତି, ତେଣୁ ଗୁରୁ ହିସାବରେ ଯେଉଁ କହିବେ ଶିଷ୍ୟ ସେଟାକୁ ଗ୍ରହଣ କରିବେ, ଗ୍ରହଣ କରିବେ। ତେଣୁ ଆମେ ଶିଶୁ କଥାକୁ ଗ୍ରହଣ କରିବା କଥା, ଗ୍ରହଣ କଲେ ଆମର ମଧ୍ୟ ମୋହ ଦୂର ହେବ। ତେଣୁ ଦେଖ ଆମ କଥାକୁ ବିଶ୍ୱ ପୂର୍ବରୁ ଆପଣ ଯେଉଁ ପ୍ରଶ୍ନ କରିଥିଲେ ଯେ ସେ ଯେଉଁ ଯୁଦ୍ଧରେ ଯେଉଁ ମହାଭାରତ ଯୁଦ୍ଧରେ ଦେଇଥିଲା, ତେଣୁ ଯେଉଁମାନେ ପାଣ୍ଡବ ପକ୍ଷ ଯୋଗ ଦେଇଥିଲେ ସେମାନେ ଯୁଦ୍ଧ ଯୁଦ୍ଧ କରୁଛନ୍ତି, କିନ୍ତୁ ସେପଟେ ଯେଉଁମାନେ ଯୁଦ୍ଧ କଲେ ଦୁର୍ଯ୍ୟୋଧନ ପକ୍ଷରେ ସେମାନେ ଅଧର୍ମ ପକ୍ଷରେ ରହିବେ, ଅଧର୍ମ ସେମାନଙ୍କର କ'ଣ ଗତି ହେବ, କିନ୍ତୁ ସେଇଟା ଗୋଟେ ସ୍ପେଶାଲ ମହାଭାରତ ଯୁଦ୍ଧ ଗୋଟେ ସ୍ପେଶାଲ ଯୁଦ୍ଧ, ଯେହେତୁ ଯେହେତୁ ଭଗବାନ ସେଠି ଉପସ୍ଥିତ ରହିଛନ୍ତି ସେଇଟା କୁହାଯାଇଛି ଭାଗବତରେ ବର୍ଣ୍ଣନା କରାଯାଇଛି। ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଉଦ୍ଧବ ବିଦ୍ରୁ କହିଛନ୍ତି, ଏବଂ ଭାଗବତ ମଧ୍ୟ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ମଧ୍ୟ ଭୀଷ୍ମଦେବ ସେ କଥା କହିଛନ୍ତି। ତଥୈବ ଚାହିଁ ନରଲୋକ ବୀରା ଯେଉଁମାନେ ବୀରମାନେ ଏଇ ଯୁଦ୍ଧରେ ଯୋଗ ଦେଇଥିଲେ ମହାଭାରତ ଯୁଦ୍ଧରେ, ଯାହାକି କୃଷ୍ଣ ମୁଖାର ବିନ୍ଦ ଭଗବାନ ମୁଖକୁ ଦେଖୁଛନ୍ତି ନା, ଅର୍ଜୁନଙ୍କ ସାମ୍ନାରେ ଭଗବାନ ରହିଛନ୍ତି, ଯଦିଓ ସେମାନେ ଅର୍ଜୁନ ପକ୍ଷରେ ରହିଛନ୍ତି କିନ୍ତୁ ଭଗବାନ ଦେଖୁଛନ୍ତି ନା, ଦାଦା ଆହ କୃଷ୍ଣ ମୁଖାର ବିନ୍ଦ ନେତ୍ରେ ଜୀବନ୍ତ ନୟନାଭି ରାମ, ଭଗବାନଙ୍କର ଯେଉଁ ସୁନ୍ଦର ମୁଖ ରହିଛି ନୟନାଭି ରାମ ସୁନ୍ଦର ମୁଖକୁ ତାଙ୍କ ନେତ୍ର ଦ୍ୱାରା ସେମାନେ ପାଳନ କରିଦେଉଛନ୍ତି, ତାଙ୍କୁ ସୁଯୋଗ ମିଳିଲା ଭଗବାନ ଦର୍ଶନ କରିବା ପାଇଁ। ତେଣୁ ପାଠାନ୍ତ କୁଟା ପଦ୍ମା ଦୃଶ୍ୟ, ତେଣୁ ଯେଉଁ ଅର୍ଜୁନ ଯେଉଁ ଅସ୍ତ୍ର ଛାଡ଼ୁଥିଲେ ସେମାନେ ପଦ୍ମା ଦୃଶ୍ୟ ପଦ୍ମ କାହିଁକି ପଦ୍ମଧାମ ପ୍ରାପ୍ତ ହେଉଥିଲେ। ତେଣୁ ମହାଭାରତ ଯୁଦ୍ଧରେ ଆମର ସେ ସମୟରେ ଆଗ୍ରହ ସେ ମହାରାଷ୍ଟ୍ର ପ୍ରଥମ ସମୟ ନବମ ଅଧ୍ୟାୟରେ ମଧ୍ୟ ଏ କଥା ବିଷ୍ମଦେବ ମଧ୍ୟ କହିଛନ୍ତି ସେ କଥା ଯେ ସେମାନେ ପ୍ରକୃତରେ ଭଗବାନଙ୍କ ଧାମକୁ ପ୍ରାପ୍ତ କଲେ, କାରଣ ସେମାନେ ଭଗବାନଙ୍କର ପାରିକର ନା ସବୁ ଡ୍ରାମା କରୁଥିଲେ କରୁଥିଲେ ସେମାନେ ସବୁ ଡ୍ରାମା ହେଉଥିଲେ
ଡ୍ରାମା କରୁଥିଲେ
ଡ୍ରାମା ହେଉଥିଲା ନା ଏଠି କହୁଛନ୍ତି ପ୍ରଥମ ଥର ନବମ ଅଧ୍ୟାୟ ମଧ୍ୟ ଅର୍ଜୁନ ସେତା ଭୀଷ୍ମଦେବ ସେତା କହିଛନ୍ତି ତାଙ୍କ ସ୍ତୁତିରେ ଯାହା ହଉ ତେଣୁ ଆମେ ସେଦିନ ରାଧାମୋହନ ସେ ମହାରାଜ କହନ୍ତି ଭଗବାନ କୃପା କରିଥିଲେ ମହାଭାରତ ଯୁଦ୍ଧରେ ଅଠର ଅକ୍ଷୁଣୀ ସୈନ୍ୟ ଥିଲେ ଯେଉଁମାନେ ମୃତ୍ୟୁବରଣ କଲେ ସତର ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କଲେ ପାଣ୍ଡବ ପକ୍ଷରେ ଗୋଟିଏ ଅକ୍ଷୁଣୀ ସୈନ୍ୟ ବଞ୍ଚିକି ରହିଥିଲେ ମହାଭାରତ ଅନ୍ତିମରେ ପାଣ୍ଡବମାନଙ୍କର ରହିଥିଲେ ଦୃଷ୍ଟଦୁନ୍ୟ ତାଙ୍କ ନେତୃତ୍ୱରେ ଗୋଟିଏ ଅକ୍ଷୁଣୀ ସୈନ୍ୟ ଥିଲେ ସେମାନେ ବଞ୍ଚିକି ରହିଥିଲେ ଆଉ ସତର ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ ତେଣୁ ଏଇ ଯେଉଁ ସୈନ୍ୟ ମୃତ୍ୟୁବରଣ କରିଥିଲେ ଭଗବାନଙ୍କର ବିଶେଷ ବ୍ୟବସ୍ଥା ଥିଲା ଯିଏ ମହାଭାରତ ଯୁଦ୍ଧରେ ମୃତ୍ୟୁବରଣ କରେ ସେ ମୋତେ ଦେଖିକି ମୃତ୍ୟୁବରଣ କରିବେ ଭଗବାନ ଦେଖିବେ ପାଣ୍ଡବ ପକ୍ଷରୁ ହୁଅନ୍ତୁ କିମ୍ବା ପର ପକ୍ଷରୁ ହୁଅନ୍ତୁ ତେଣୁ ଭଗବାନ ସେମାନେ ଦର୍ଶନ କରି ମୃତ୍ୟୁବରଣ କରୁଥିଲେ ତେଣୁ ଅନ୍ତକାର ଯେ ମହାମେବ ସ୍ମରଣ ମୁକ୍ତ କାଳୀବଳ ପ୍ରୟାତ ଭାବ ଜାତି ନା ତ ନ ସଂଶୟ ଏଥିରେ କ'ଣ ସନ୍ଦେହ ନାହିଁ ଭଗବାନ ସେ ଭଗବାନ ଭାବରେ ଆସିଥିଲେ ବା ଯିଏ ଯେଉଁଠି ଆସିଲେ ମଧ୍ୟ ଭଗବାନ ଆମେ ଭଗବାନ କହିଛନ୍ତି ଆମେ ଯେତେବେଳେ ସିଦ୍ଧ ଅବସ୍ଥା ପ୍ରାପ୍ତ ହେବା ଯେତେବେଳେ ଆମର ଶରୀର ତ୍ୟାଗ କରିବା ଆମେ ଡାଇରେକ୍ଟ ଭଗବତ ଧାମକୁ ଯିବା ନାହିଁ ଭଗବାନଙ୍କର କେଉଁଠି ଗୋଟେ ଲୀଳା ଚାଲିଥିବ ଗୋମବୃନ୍ଦା ଭଗବାନ ଜଗତରେ ଭଗବାନଙ୍କ ଲୀଳା ସବୁ ଚାଲିଥିବ ତେବେ ଆମେ ସେଠି ପ୍ରଥମେ ଟ୍ରେନିଂ ନିଆଯିବ ପ୍ରୋବେସନ୍ ଦିଆଯିବ ସେଠି ସେଠି ଯେଉଁ ଭଗବାନଙ୍କ ଲୀଳାରେ ସାମିଲ ହେଇ ସେଠି ସରିଲା ପରେ ତାପରେ ଆମେ ଜଗତକୁ ଯିବା ଯେଉଁମାନେ ବହୁତ ଜଗତରୁ ଉଦ୍ଧାର ପାଇଲେ ତାଙ୍କ କଥା କୁହାଯାଉଛି ଯାହା ହେଉ ତେଣୁ କିଭଳି ଭାବରେ ଯେଉଁମାନେ ମହାଭାରତ ଯୁଦ୍ଧରେ ମୃତ୍ୟୁବରଣ କରିବେ ସେମାନେ ଭଗବତ ଧାମ ଯାଇଛି ତେଣୁ ଆଉ ଯେଉଁ ଗୋଟିଏ ଅକ୍ଷୁଣୀ ସୈନ୍ୟ ରହିଲେ ସେ ସୈନ୍ୟମାନଙ୍କୁ ଇଏ ଯେଉଁ ଅଶ୍ୱତ୍ଥାମା ସେ ଆସିକି ରାତିରେ ତାଙ୍କୁ ସବୁ ହତ୍ୟା କଲେ ପାଣ୍ଡବ ପାଞ୍ଚପୁତ୍ର ବଞ୍ଚିଥିଲେ ଏବଂ ଏମାନେ ସବୁ ଯେଉଁ ରହିଥିଲେ ଗୋଟିଏ ଅକ୍ଷୁଣୀ ସୈନ୍ୟ ରହିଥିଲେ ଏମାନେ ସବୁ ରାତାରାତି ସବୁ ହତ୍ୟା କରିଥିଲେ ତେଣୁ ଏଇଭଳି ଭାବରେ ଭଗବାନ ଚାହିଁବେ ଏମାନେ କାହିଁକି ଆଉ ସମସ୍ତେ ଉଦ୍ଧାର ପାଇଲେ ଏମାନେ ଆଉ ସେ ରାଧାମୋହନ ସେ ମହାରାଜ ଯେମିତି କହୁଛନ୍ତି ନା ଶିବଜୀ ତାଙ୍କୁ ଦେଇଥିଲେ ଆଶୀର୍ବାଦ ଦେଇଥିଲେ ଅଶ୍ୱତ୍ଥାମା ସବୁ ରହିଛି କଥା ଯାହା ହେଉ ଏଭଳି ଭାବରେ ଭଗବତ ଗୀତା ଭଗବାନ ଜ୍ଞାନ ପ୍ରଦାନ କରିବେ ଆମର ଆଜି ଆମେ ଚାଲିଯାଉଛୁ ଆପଣମାନେ କାର୍ଯ୍ୟକ୍ରମ ପୁଣି ଭଗବତ ଗୀତା ଭାଗବତ ପାଠ କରିବେ ଆମ କଥାରେ ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତ ଜୟ ଶ୍ରୀ ଗୋପାଳ ମହାରାଜ କୀ ଜୟ ଶ୍ରୀ ଗୁରୁଦେବ କୀ ଆନନ୍ଦପୁରୀ ବୈଷ୍ଣବ କୀ ଦାୟ ଗୋତ୍ରମାନନ୍ଦେ
ସକାଳେ ଆସିବାର ଥିଲା କି
ହଁ ମୁଁ